ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଆଉ କିଛି ସମୟ ପରେ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ. ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ସଦସ୍ୟ ସହଯୋଗୀ ରାଷ୍ଟ୍ରର ନେତୃବୃନ୍ଦ. ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ. ଚୀନର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ତାରିଖରୁ ପୁନଃ ଆରମ୍ଭ ହେବ ବିମାନ ଚଳାଚଳ. 2026 ଜୁନିୟର ଏସୀୟ ହକି ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ଦଳ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ. ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି. ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଯୋଗ ଦେଉଛନ୍ତି. ବିଶ୍ୱର 11 ପ୍ରମୁଖ ଉଦୀୟମାନ ତଥା ବିକାଶଶୀଳ ଅର୍ଥନୈତିକ ରାଷ୍ଟ୍ରକୁ ଏକାଠି କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି. ଶିଖର ସମ୍ମିଳନୀରେ ବ୍ରିକ୍ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଏବଂ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିୟାନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସକିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହିଆନ ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବିୟ ଅହମ୍ମଦ ଅଲ୍ଲିଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଅଂଶଗ୍ରହଣ କରୁଛନ୍ତି। ବୈଠକ ଅବସରରେ ଆଜି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ଆସନ୍ତାକାଲି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା, ସମାବେଶୀ ବିଶ୍ୱ ଅଭିବୃଦ୍ଧିର ଭବିଷ୍ୟତ ଗଠନ ଦିଗରେ ଏକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ 10 ସହଭାଗୀ ଦେଶର ନେତୃବୃନ୍ଦ ସାମିଲ ହେବେ। ସହଭାଗୀ ଦେଶଗୁଡ଼ିକ ମଧ୍ୟରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍ବେକିସ୍ତାନ ଏବଂ ଭିଏତନାମ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ ସହଯୋଗୀ ଦେଶର ଶୀର୍ଷ ନେତୃତ୍ୱ ତଥା ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚୁଛନ୍ତି। ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ବେଲାରୁଷ ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ରାଇଜେନ୍କୋ, ଭିଏତନାମ ପ୍ରଧାନମନ୍ତ୍ରୀ ଲେ ମିନ୍ ହଙ୍ଗ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ ଘେଭ୍ରିସିୟସ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ଦେଶର ମୁଖ୍ୟଙ୍କ ସହ ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି। ଇଥିଓପିଆ ପ୍ରତିପକ୍ଷ ଡକ୍ଟର ଆବି ଅହମ୍ମଦ ଅଲ୍ଲିଙ୍କ ସହ ବୈଠକରେ ଉଭୟ ନେତା ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ମତ ବିନିମୟ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ, ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତା ଏବଂ ଦକ୍ଷତା ବିକାଶ ଆଦି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଗତିଶୀଳତାର ସମୀକ୍ଷା କରାଯାଇଛି। ବ୍ରିକ୍ସ ସମ୍ମିଳନୀରେ ଇଥିଓପିଆର ଅଂଶଗ୍ରହଣକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ କ୍ଷେତ୍ର ଉପରେ ଉଭୟ ନେତା ଚିନ୍ତାଧାରା ଆଦାନ ପ୍ରଦାନ କରିଛନ୍ତି। ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ସହମତି ପ୍ରକାଶ ପାଇଛି। ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ସହିତ ମଧ୍ୟ ଆଲୋଚନା କାଳରେ ଶ୍ରୀ ମୋଦି ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ସୁରକ୍ଷା ଓ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସିଆନ୍ ଭାରତ ସମ୍ପର୍କକୁ ମଜବୁତ କରିବାରେ ମାଲେସିଆର ନିରନ୍ତର ସମର୍ଥନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଭିଏତନାମ ପ୍ରତିପକ୍ଷ ଲେ ମିନ୍ ହଙ୍ଗ୍ଙ୍କ ସହ ଆଲୋଚନା କାଳରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ପାରସ୍ପରିକ ସ୍ୱାର୍ଥଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆବୁଧାବିର ଯୁବରାଜ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବ୍ରିକ୍ସ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ପେଜେସ୍କିଆନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ଶାନ୍ତି, ସ୍ଥିରତା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ତାରିଖରୁ ନିୟମିତ ଯାତ୍ରୀବାହୀ ବିମାନ ପୁନଃ ଚଳାଚଳ କରିବ। ଚୀନ୍ର ଦକ୍ଷିଣ ଏୟାରଲାଇନ୍ସ ଏହି ସୂଚନା ଦେଇଛି। COVID-19 ମହାମାରୀ ପରିପ୍ରେକ୍ଷୀରେ 2020 ଏହି ବିମାନ ପଥରେ ଉଡ଼ାଣ ସ୍ଥଗିତ ରଖାଯାଇଥିଲା। 6 ବର୍ଷ ପରେ ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବ୍ରିକ୍ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାର ଅବ୍ୟବହିତ ପୂର୍ବରୁ ଏହି ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି। ଭାରତର ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଗତ ମାର୍ଚ୍ଚ ମାସରେ ସାଂଘାଇ ଓ କୋଲକାତା ମଧ୍ୟରେ ଦୈନିକ ଉଡ଼ାଣ ଆରମ୍ଭ କରିଛି। ଦ୍ୱିପାକ୍ଷିକ ବିମାନ ସଂଯୋଗକୁ ଏହା ଆହୁରି ବ୍ୟାପକ କରିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରର ନବସୃଜନକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଭାରତ ଇନୋଭେଟ୍ସ ପ୍ରଦର୍ଶନୀକୁ ପ୍ରସ୍ତୁତ କରାଯାଇଛି ବୋଲି ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ପ୍ରଦର୍ଶନୀକୁ ବିଭିନ୍ନ ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ୱାଗତ କରିବା ଦେଶ ପାଇଁ ଏକ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଦେଶର ନବସୃଜନ କ୍ଷେତ୍ର ତ୍ୱରାନ୍ୱିତ ହୋଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ଭାରତର ନବସୃଜନ ଯାତ୍ରା ବିଶ୍ୱସ୍ତରରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି। ଶ୍ରୀ ଗୁରୁଗ୍ରନ୍ଥ ସାହେବଙ୍କ ପ୍ରକାଶ ପର୍ବ ଅବସରରେ ଶିଖ୍ ସମ୍ପ୍ରଦାୟଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଜୀବନରେ ପ୍ରକୃତ ମାର୍ଗଦର୍ଶନ ଜ୍ଞାନ, ସତ୍ୟ ଏବଂ ନୀତିନିଷ୍ଠାରୁ ଆସିଥାଏ ବୋଲି ଶ୍ରୀ ଗୁରୁ ଗୋବିନ୍ଦ ସିଂହ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଛନ୍ତି। ପବିତ୍ର ଧର୍ମଗ୍ରନ୍ଥରେ ସେବା, ତ୍ୟାଗ, ସମାନତା, କରୁଣା ଏବଂ ମାନବତା ଉପରେ ଅମୂଲ୍ୟ ବାଣୀ ରହିଛି, ଯାହାକି ସମାଜକୁ ମାନବ କଲ୍ୟାଣ ପାଇଁ ସର୍ବଦା ପ୍ରେରଣା ପ୍ରଦାନ କରିଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଶ୍ରୀ ଗୁରୁଗ୍ରନ୍ଥ ସାହିବର ଶିକ୍ଷା ମଣିଷକୁ ଉଚିତ ମାର୍ଗଦର୍ଶନ କରିଥାଏ ବୋଲି କହିଛନ୍ତି। ଜୁନିୟର ଏସୀୟ ହକି 2026 ଫାଇନାଲକୁ ଭାରତୀୟ ମହିଳା ଦଳ ଉନ୍ନୀତ ହୋଇଛି। ଚୀନ୍ର ମୁକିଠାରେ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ 5-1 ପରାସ୍ତ କରିଛି। ଭାରତୀୟ ଖେଳାଳି ସୁପ୍ରିୟା 3 ଗୋଲ୍ କରିଥିବା ବେଳେ ମଧୁ ସିଦ୍ଧାର ଏବଂ ସୁଖବୀର କୌର ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଦକ୍ଷିଣ କୋରିଆର ୟୁରିଜିଓ ଏକମାତ୍ର ଗୋଲ୍ କରିଛନ୍ତି। ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଭାରତୀୟ ଦଳକୁ ଫାଇନାଲରେ ଭେଟିବ। ପୂର୍ବରୁ ଭାରତୀୟ ମହିଳା ଦଳ 2023 ଏବଂ 2024 ଜୁନିୟର ଏସିଆ କପ୍ ଜିତିଥିଲା। ଟି20 ଏସିଆ କପ୍ ମହିଳା କ୍ରିକେଟ୍ ଟାଇଟଲ ହାସଲ ପାଇଁ ଆସନ୍ତାକାଲି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ଦୁବାଇଠାରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା 4 ପାକିସ୍ତାନକୁ ପରାସ୍ତ କରିଥିଲା। 131 ପିଛା କରି ଶ୍ରୀଲଙ୍କା 18 ଓଭର 4 ବଲ୍ରେ 6 ହରାଇ 134 ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 130 ସଂଗ୍ରହ କରିଥିଲା। ପାକିସ୍ତାନ ଅଧିନାୟକ ଫାତିମା ସାନା 47 ସ୍କୋର କରିଥିବା ବେଳେ 4 ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଛତିଶଗଡ଼, ତେଲେଙ୍ଗାନା ଏବଂ ବିଦର୍ଭରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ସମେତ ତେଲେଙ୍ଗାନା, ୱେଷ୍ଟବେଙ୍ଗଲ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟର କେତେକ ଭାଗ, ଗୁଜରାଟ, କୋଙ୍କଣ, ଗୋଆ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାର ଆଉ କିଛି ସମୟ ପରେ ଆରମ୍ଭ ହେବ 18 ବ୍ରିକ୍ ଶିଖର ସମ୍ମିଳନୀ। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରର ନେତୃବୃନ୍ଦ। ବ୍ରିକ୍ ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ତାରିଖରୁ ପୁନଃ ଆରମ୍ଭ ହେବ ବିମାନ ଚଳାଚଳ। 2026 ଜୁନିୟର ଏସୀୟ ହକି ଫାଇନାଲ୍ରେ ପହଞ୍ଚିଲା ଭାରତୀୟ ମହିଳା ଦଳ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।